26 ସେ ଯୁହୁଦୀ ଲୋକେ ଯୀଶୁଙ୍କୁ ମାରିଦେଲେ। ସେମାନେ ତାହାଙ୍କୁ କୃଷକାଠ ଉପରେ କଣ୍ଟା ମାରି ଟାଙ୍ଗିଦେଲେ, କିନ୍ତୁ ତୃତୀୟ ଦିନରେ ସେ ପୁନର୍ଜୀବିତ ହେଲେ। ଈଶ୍ୱର ମୃତ୍ୟୁ ଉପରେ ଜୟଲାଭ କରନ୍ତି, ସେ ପୁଣି କେବେ ମରିବେ ନାହିଁ। ଏଥିରେ ଲୋକେ ଯୀଶୁଙ୍କୁ ପ୍ରକୃତ ଈଶ୍ୱରଙ୍କ ସନ୍ତାନ ବୋଲି ଦେଖିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି। ସମସ୍ତ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କୁ ମୋର ଶିଷ୍ୟ କର। ମୁଁ ଯାହା ଯାହା ଆଦେଶ ଦେଉଅଛି ସେସବୁ ପାଳନ କରିବାକୁ ସେମାନଙ୍କୁ ଶିକ୍ଷା ଦିଅ। ଦେଖ, ମୁଁ ସର୍ବଦା ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି। ପାପ, ଶୟତାନ ଓ ମୃତ୍ୟୁ ଉପରେ ଯୀଶୁଙ୍କର ଅଧିକାର ଅଛି। ଯେଉଁମାନେ ତାହାଙ୍କର ଅନୁଗମନ କଲେ ସେମାନଙ୍କୁ ସେ ଆତ୍ମିକ ଜୀବନ ଦେଲେ। ଏହି ସୁସମାଚାର ସମସ୍ତଙ୍କୁ କହିବା ପାଇଁ ସେ ଆମକୁ କହୁଅଛନ୍ତି।